ମୋର ବନ୍ଧୁମାନେ ଇ କଥା ସବୁ ଶୁନ। ପ୍ରଥମେ ଖୁବ୍ ଆଗେ କେନ୍ ବି ଲୋକ ନେଇଥେଇ କି ପୃଥିବୀ ବି ନେଇଥେଇ, ଗଜକୁଟ କି ଚେରେ କି ଆର୍ କିଛି ବି ନେଇଥେଇ। ମାପୁରୁ ଏକା ଏକଲା ଥିଲେ। ମାପୁରୁ ବେଲ, ଜନ, ତାରା, ପୃଥିବୀ ଆର୍ ପୃଥିବୀର ସବୁ ଜିନିଷ୍କେ ତିଆରି କଲେ। ଇ ସବୁକେ ବନାବାକେ ମାପୁରୁକେ କାମ କରବାକେ ନେଇ ପଡ଼ି, ମାପୁରୁ କହିବାକେ ଏକା ସବୁ ହେଇଗଲା। ପଛେନେ ସେ ଗୋଟେ ମନୁଷ୍ୟକେ ବନାଲେ, ତାର ନାଁ ଆଦମ। ମାପୁରୁ ସେ ମନୁଷ୍ୟର ଲାଗି ଗୋଟେ ମାଝି ବନାଲେ, ତାର ନାଁ ହବା। ଆଦମ ଆର୍ ହବା ଦୁଇ ଲୋକ ଭଲ ଆର୍ ପବିତ୍ର ଲୋକ ଥିଲେ। ସେମାନେ ମାପୁରୁ ସଙ୍ଗେ ସଙ୍ଗ ପରା ଥିଲେ ଆର୍ ଖୁବ୍ ଶ୍ରଦ୍ଧା ଥିଲେ। ସେମାନେ ମାପୁରୁର କଥା ଶୁଣୁଥିଲେ ଆର୍ ତାଙ୍କର କଥା ମାନି ଚଲୁଥିଲେ। ଆର୍ କେତେ ଦିନ ତଲେ ସେ ସୁନ୍ଦର ବାର୍କେ ଯେନ୍ଟାକି ମାପୁରୁ ହବା ଆର୍ ଆଦମ କାଜେ ବନେଇଥିଲେ, ସେଠାନ୍କେ ଖରାପ ଆତ୍ମା ମାନଙ୍କର ମୁଖିଆ ବଡ଼ ଦୂତ ଶୟତାନ ଆସିଲା। ମାପୁରୁର କଥା ନେଇ ମାନିଲେ ନିଶ୍ଚେ ହବା ଆର୍ ଆଦମ ମରବେ। ମାପୁରୁ ଇ କଥା ସେମାନଙ୍କେ କହିଥିବାର ଶୟତାନ ଜାଣିଥିଲା। ତେନେ ବି ଶୟତାନ ଆସି ସେମାନଙ୍କେ କହିଲା, ଏମିତି କଲେ ତମେ ନେଇ ମର। ସେମାନେ ଶୟତାନର କଥା ମାନିଲେ ଆର୍ ମାପୁରୁର କଥାକେ ଛାଡ଼ି ଦେଲେ। ପାପ ସେମାନଙ୍କର ହୃଦୟନେ ପଶିଲା, ତାଙ୍କର ହୃଦୟ ଖରାପ ହେଇଗଲା ଆର୍ ସେମାନେ ଡରିଲେ। ଏମିତି ହିଁ କରି ଏକା ଇ ସଂସାରକେ ପାପ, ଡର, ବେମାର ଆର୍ ମରବାଟା ଆସିଲା। ସେ ଦିନରୁ ସବୁ ଲୋକ ପାପ କଲେ ଆର୍ ରୋଗ ଦୁଃଖନେ ପଡ଼ିଲେ, ତାଙ୍କର ହୃଦୟନେ ଶାନ୍ତି ନେଇ ଥେଇନା। ମାପୁରୁ ହବା ଆର୍ ଆଦମକେ ଭଲ ପାଉଥିଲେ ଆର୍ ମାପୁରୁ ଆମକେ ସବକେ ବି ଭଲ ପାଉଛନ୍। ମାତର ମାପୁରୁ ପବିତ୍ର, ସେ ପାପ ଆର୍ ଖରାପକେ ଘୃଣା କରସନ୍। ମାପୁରୁଠାନୁ ଅଲଗ ରହିବାକେ ପାପ ଆମକେ ଗୋଟେ ଛେକେନ୍ ପରା ହେଲା। ମାପୁରୁ ହବା ଆର୍ ଆଦମକେ କହିଲେ ଯେ, ତମର ପାପ ଲାଗି ନିଶ୍ଚେ ଦାମ ନେଇ ତ ପରାଚିତ ଦେବାକେ ପଡ଼ବା। ଯଦି ଦାମ ନେଇ ଦେବ ତେବେ ତମେ ମରବ ଆର୍ ତମେ ସବୁଦିନର ଲାଗି ନରକ ଭୋଗ କରବାର ଲାଗି ନରକକେ ଯିବାକେ ପଡ଼ବା। ଇଠାନେ ଗୋଟେ ଚମତ୍କାର କଥା ହେଲା ଯେ ମାପୁରୁ ଆଦମ ଆର୍ ହବାକେ ଏତକି ଭଲ ପାଇଲେ ଯେ ସେ ନିଜେ କହିଲେ ସେ ଗୋଟେ ଦିନ ସେମାନଙ୍କର ପାପ ଲାଗି ଦାମ ଦେବେ। ଆର୍ ସେ କହିଲେ ଯେ ସେ ନିଜର ଗୋଟେ ବୋଲି ପୁଅ ଯୀଶୁକେ ମନୁଷ୍ୟର ପାପର ଦାମ ଦେବାକେ ପଠାବେ। ମାପୁରୁ ଆର୍ ଯୀଶୁ ଗୋଟେକେ, ଯୀଶୁ ସବୁ ଲୋକର ପାପ ଲାଗି ପୂଜା ବକା ହେବେ, ସବକର ଲାଗି ନିଜର ରକତ ଦି କରି ମରବେ। ମାପୁରୁ ହବା ଆର୍ ଆଦମକେ କହିଲେ ଯୀଶୁ ଭବିଷ୍ୟତନେ ଆସବେ ଆର୍ ମୁକ୍ତି କରବେ। ଯଦି ସେମାନେ ମାପୁରୁ ଇ କଥା ବିଶ୍ୱାସ କରବେ ଆର୍ ପାଳନ କରବେ, ତେବେ ସେମାନେ ଆର୍ ଥରକେ ଶାନ୍ତି ଫେରି ପାଇବେ। ତାର୍ ପଛେ ସେମାନଙ୍କେ କେଁଟା କରବାକେ ହେବା ହେଟା କହିଲେ। ମାପୁରୁ କହିଲେ, ତମକେ ଗୋଟେ ମେଳା ପିଲା ପୂଜବାକେ ପଡ଼ବା। ମାତର ସେମାନଙ୍କେ ମାପୁରୁ କହିଲେ, ମେଳା ପିଲା ରକତନେ ମନୁଷ୍ୟର ପାପ ଲାଗି କିଛି ବଲ୍ ନେଇ। ମାତର ସେ ମେଳା ପିଲା ପୂଜା ତମକେ ସୋର କରିଦେବା ଯେ ଯୀଶୁ ଏକା ଶେଷ ଦିନେ ପୂଜା ବକା ହେବେ। ମାପୁରୁ ହବା ଆର୍ ଆଦମକେ କ୍ରିୟା କଲେ ଯେ ସେମାନେ ମେଳା ବକା ପୂଜବେ, ତେବେ ସେମାନେ ଆର୍ ତାଙ୍କର ବଂଶର ସବୁ ଲୋକ ଶାନ୍ତି ପାଇବେ। ଯେନ୍ମାନେ ତାଙ୍କେ ବିଶ୍ୱାସ କରସନ୍ ଆର୍ ସେ ଯେନ୍ଟା କହିଛନ୍ ହେଟା ପାଳନ କରସନ୍, ତେବେ ସେମାନଙ୍କର ହୃଦୟ ଶାନ୍ତିନେ ଭର୍ତ୍ତି ହେବା। ଖୁବ୍ ବର୍ଷର ପଛେ ମାପୁରୁ ନିଜର ଗୋଟେ ବୋଲି ପିଲାକେ ସଂସାରକେ ପଠାଲେ। ସେ କଅଁଲା ପିଲା ହିଁ କରି ଜନ୍ମ ହେଲେ ଆର୍ ବଢ଼ିକରି ପୁରାପୁରି ମନୁଷ୍ ଆର୍ ପୁରାପୁରି ମାପୁରୁ ଥିଲେ। ତାଙ୍କର ନାଁ ଯୀଶୁଖ୍ରୀଷ୍ଟ। ସେ କିଛି ବି ଭୁଲ ନେଇ କରିଥେଇ, ଏମିତି ଯେ ଗୋଟେ ଥର ଲାଗି ବି ପାପ ନେଇ କରି, ସେ ପୁରାପୁରି ନିର୍ଦ୍ଦୋଷ ଥିଲେ। ମାତର ଦୁଷ୍ଟ ଲୋକମାନେ ଯୀଶୁକେ ଘୃଣା କଲେ। ଯୀଶୁ ନିଜେ ସେମାନଙ୍କ ଠାନେ ସପି ହେଲାକେ ଯୀଶୁକେ ଦୁଷ୍ଟ ଲୋକମାନେ ମାରିଲେ। ଯୀଶୁ ଆମର ପାପ ଲାଗି ରକତ ଦେଲେ ଆର୍ ତାଙ୍କର ଲାଗି ଆମେ ପାପରନୁ ମୁକ୍ତି ଆର୍ ନରକ ଦଣ୍ଡନୁ ରକ୍ଷା ପାଇମୁ। ସେ ମାପୁରୁ ଥିଲେ, ସେଥିର୍ ଲାଗି ସେ ଆର୍ଥରେ ଜୀବନ ପାଇଲେ। ତାର ଅର୍ଥ ଯୀଶୁ ମଲାଠାନୁ ଉଠିଲେ ଆର୍ ତାଙ୍କର ବାପ ସଙ୍ଗେ ରହିବାକେ ସରକକେ ଫେରିଗଲେ। ସେ ଏବେ ସରକଠାନେ ଅଛନ୍। ଯୀଶୁର ମରଣନେ ଏକା ମନୁଷ୍ୟର ପାପ କ୍ଷମା ହେସି। କେଁ କାଜେ ବୋଇଲେ, ଯୀଶୁଠାନେ ଖଣେକ ବି ପାପ ନେଇଥେଇ ଆର୍ ସେ କିଛି ପାପ କରି ନେଇଥେଇ, ହେଥିର୍ ଲାଗି ତାଙ୍କର ରକତ ଏକା ଆମର ପାପର ପରାଚିତ କରି ପାର୍ସି। ଏବେ ଆମେ ଆର୍ କେନ୍ସି ବୋକାଗଡ଼ରା ପୂଜା ନେଇ କରୁ ବୋଲି ମାପୁରୁ ଇଚ୍ଛା କରୁଛନ୍। କାଁ ଯେ ବୋଇଲେ, ଯୀଶୁ ନିଜେ ପୂଜି ହେଇଛନ୍। ତ ତୁମେ ଖାଲି ଯୀଶୁଠାନେ ବିଶ୍ୱାସ କର, ତେବେ ତୁମେ ବି ଶାନ୍ତି ପାଇବ। ତମକେ ଆର୍ ନରକକେ ଯିବାକେ ନେଇ ପଡ଼େ, ଯେନ୍ଠାନେ ଶୈତାନ ଆର୍ ଖରାପ ଆତ୍ମା ମାନେ ଅଛନ୍। ମୋର ବନ୍ଧୁମାନେ, ଖୁବ୍ ଲୋକ ଇ ଶୁଭ ଖବର ନେଇ ଜାନବାର୍। ସେମାନେ ଏବେ ପ୍ରତ୍ୟେକ ଅଲଗ ଅଲଗ ବୋଲି ଦି ଚାଲିଛନ୍, ଆର୍ ନିଜର ପାପର ଦାମ ଦେବାକେ ଚେଷ୍ଟା କରୁଛନ୍। କେତେ ଲୋକ ଟଙ୍କା ଦେଉଛନ୍ ତ, ଆର୍ କେତେ ଲୋକ ରକତପାତ ବି କରୁଛନ୍। ଇସବୁ ତୁଚ୍ଛାଟା, ସବୁ ନେ ମାପୁର କିଛି ନେଇ ଶୁଣନ୍। ଯୀଶୁର ଯେନ୍ ମୂଲ୍ୟ ଦିଚନ୍ ସେଟା ଏକା ଗୋଟେ ଦାମ। ଯୀଶୁଠାନେ ବିଶ୍ୱାସ କର, ଆର୍ ତମେ ଶାନ୍ତି ପାଇବ, ମାପୁର ତମର ପାପ କ୍ଷମା ଦେବେ, ଆର୍ ତମକେ ଅନନ୍ତ ଜୀବନ ଦେବେ। ଏବେ ତମେ ତାଙ୍କର ସଙ୍ଗେ କଥାବାର୍ତ୍ତା କର।